ఆకాశవాణి. ଦେଶର ପ୍ରଧାନମନ୍ତ୍ରୀ ଭାବେ ଆଜି ସନ୍ଧ୍ୟାରେ ଶପଥ ଗ୍ରହଣ କରିବେ ଏନ୍ଡିଏ ସଂସଦୀୟ ଦଳ ନେତା ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ନୂଆଦିଲ୍ଲୀ ବାସଭବନରେ ଚାୟ ପେ ଚର୍ଚ୍ଚାରେ ଯୋଗଦେଲେ ଦଳର ବରିଷ୍ଠ ନେତା। କେନ୍ଦ୍ରରେ ନୂଆ ସରକାରଙ୍କ ଶପଥ ଗ୍ରହଣ ଦୃଷ୍ଟିରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ହମାସ ଦ୍ୱାରା ପଣବନ୍ଦୀ ଥିବା ଚାରିଜଣଙ୍କୁ ମୁକ୍ତ କଲା ଇସ୍ରାଏଲ୍। ତଥ୍ୟ ସମ୍ଭଳିତ ଦସ୍ତାବିଜ ସୁରକ୍ଷିତ ରଖିବା ମୁହୂର୍ତ୍ତ ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ଅଭିଲେଖାଗାର ଦିବସ ଏବଂ ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ଖେଳାଯିବ 3 ମ୍ୟାଚ୍। ରାତି 8 ଭାରତ ପାକିସ୍ତାନ ମୁକାବିଲା। ରାଷ୍ଟ୍ରପତି ଭବନରେ ଆଜି ସନ୍ଧ୍ୟା 7:15ରେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ମୋଦିଙ୍କ ସମେତ ମନ୍ତ୍ରୀ ପରିଷଦର ନୂତନ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ନୂଆ ସରକାର ଗଠନ ପାଇଁ ରାଷ୍ଟ୍ରପତି ବରିଷ୍ଠ ବିଜେପି ନେତା ତଥା ଏନ୍ଡିଏ ସଂସଦୀୟ ଦଳର ମନୋନୀତ ନେତା ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରଣ କରିଥିଲେ। ଗତ ଶୁକ୍ରବାର ଦିନ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ଭେଟି ନୂତନ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଏନ୍ଡିଏର ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟି ଏନ୍ଡିଏ ସଂସଦୀୟ ଦଳ ବୈଠକରେ ଶ୍ରୀ ମୋଦିଙ୍କୁ ସର୍ବସମ୍ମତ ନେତା ଭାବେ ମନୋନୀତ କରାଯାଇଥିବା ନେଇ ଚିଠି ପ୍ରଦାନ କରିଥିଲେ। ଏନ୍ଡିଏର ସହଯୋଗୀ ଦଳଗୁଡ଼ିକର ସମର୍ଥନପତ୍ର ମଧ୍ୟ ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ପଡ଼ୋଶୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ସେସେଲ୍ସର ଉପରାଷ୍ଟ୍ରପତି ଅହମ୍ମଦ ଆଫିଫ୍, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ୍ ବିକ୍ରମସିଂହେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ପ୍ରଚଣ୍ଡ ଯୋଗ ଦେଉଛନ୍ତି। ଇତିମଧ୍ୟରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଏବଂ ସେସେଲ୍ସର ଉପରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚସାରିଛନ୍ତି। ପରେ ମାଳଦ୍ୱୀପର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁ, ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ଏବଂ ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍ ତୋବ୍ଗେ ଏହି ଶପଥ ଗ୍ରହଣ ସମାରୋହ ନିମନ୍ତେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏ ସମ୍ପର୍କରେ ଆମ ସମ୍ଭାଦଦାତା କହିଛନ୍ତି, ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ଏହି ନେତାଙ୍କ ଆଗମନ ପଡ଼ୋଶୀ ପ୍ରଥମେ ନୀତି ଏବଂ ସମସ୍ତଙ୍କ ପାଇଁ ସୁରକ୍ଷା ଓ ଅଭିବୃଦ୍ଧିକୁ ଭାରତ ପ୍ରାଥମିକତା ଦେଇଆସୁଥିବା ଏହାର ପ୍ରମାଣ। ଶପଥ ଗ୍ରହଣ ଉତ୍ସବ ଏବଂ ପଡ଼ୋଶୀ ରାଷ୍ଟ୍ର ମୁଖ୍ୟମାନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି ଏବଂ ଆସନ୍ତାକାଲି 2 ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିବ ବୋଲି ସୁରକ୍ଷା ସଂସ୍ଥାର ସୂତ୍ରକୁ ଆଧାର କରି ଆମ ସମ୍ଭାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ଶ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ ପୂର୍ବରୁ ନୂଆଦିଲ୍ଲୀସ୍ଥିତ ରାଜଘାଟରେ ମହାତ୍ମା ଗାନ୍ଧି ଓ ସଦୈବ ଅଟଳରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଏହାଛଡ଼ା ଶ୍ରୀ ମୋଦି ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମନୋନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶପଥ ଗ୍ରହଣ ପୂର୍ବରୁ ତାଙ୍କ ଦିଲ୍ଲୀସ୍ଥିତ ନିବାସରେ ଚାୟ ପେ ଚର୍ଚ୍ଚା କାର୍ଯ୍ୟକ୍ରମ କରିଥିଲେ। ଏଥିରେ ବିଜେପିର ବରିଷ୍ଠ ନେତା ଅମିତ ଶାହା, ଜେପି ନଡ୍ଡା, ଡକ୍ଟର ଏସ୍ ଜୟଶଙ୍କର, ନିର୍ମଳା ସୀତାରମଣ, ନୀତିନ ଗଡ଼କରୀ, ଧର୍ମେନ୍ଦ୍ର ପ୍ରଧାନ, ପୀୟୁଷ ଗୋଏଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରେନ୍ ରିଜିଜୁ ଯୋଗ ଦେଇଥିଲେ। ଲୋକ ଜନଶକ୍ତି ପାର୍ଟି ରାମବିଳାସ ଦଳର ମୁଖ୍ୟ ଚିରାଗ ପାଶ୍ୱାନ ମଧ୍ୟ ଏଥିରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚଥିଲେ। ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟଙ୍କ ଆଜି ଶପଥ ଗ୍ରହଣ ସମାରୋହକୁ ଦୃଷ୍ଟିରେ ରଖି ଦିଲ୍ଲୀ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସଂସଦ ଭବନ ଆଡ଼କୁ ଯାଉଥିବା ବିଭିନ୍ନ ଗମନାଗମନ ପଥ, ରଫି ଅହମ୍ମଦ କିଦ୍ୱାଇ ମାର୍ଗ, ନର୍ଥ ଆଭିନ୍ୟୁ ରୋଡ୍, ସାଉଥ୍ ଆଭିନ୍ୟୁ ରୋଡ୍, ରାଜାଜୀ ମାର୍ଗ, କ୍ରିଷ୍ଣ ମେନନ୍ ମାର୍ଗ, ତାଲକଟରା ରୋଡ୍ ଏବଂ ପଣ୍ଡିତ ପନ୍ଥ ମାର୍ଗ ଆଜି ଅପରାହ୍ନ 2 ରାତି 11 ଯାଏଁ ବନ୍ଦ ରହିବ। ଦିଲ୍ଲୀ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ଜାରି ପରାମର୍ଶବଳୀରେ ଇମ୍ତିଆଜ୍ ଖାଁ ମାର୍ଗ, ରକବଗଞ୍ଜ ରୋଡ୍ ସମେତ ରାଷ୍ଟ୍ରପତି ଭବନକୁ ଥିବା ଦିଲ୍ଲୀ ପରିବହନ ନିଗମର ସମସ୍ତ ବସ୍ ସେବାକୁ ବନ୍ଦ ରଖାଯାଇଛି। ନିୟମ ଉଲ୍ଲଙ୍ଘନ କରି କୌଣସି ଗାଡ଼ି ଏହି ରାସ୍ତାରେ ରହଣି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହିସବୁ ରାସ୍ତା ଦେଇ ଜନସାଧାରଣଙ୍କୁ ଯାତାୟତ ନ କରିବାକୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ଯାତ୍ରୀମାନଙ୍କ ସୁବିଧା ଦୃଷ୍ଟିରୁ ଯେଉଁମାନେ ବସ୍ଷ୍ଟାଣ୍ଡ, ରେଲୱେ ଷ୍ଟେସନ୍ ଏବଂ ବିମାନ ବନ୍ଦରକୁ ଯିବାକୁ ଚାହୁଁଥିବେ ସେମାନଙ୍କୁ ସମୟ ପୂର୍ବରୁ ଯାତ୍ରା ଆରମ୍ଭ ଲାଗି ପରାମର୍ଶ ଦିଆଯାଇଛି। ଇସ୍ରାଏଲ୍ ହମାସ ଦ୍ୱାରା ପଣବନ୍ଦୀ ଥିବା 4 ଉଦ୍ଧାର କରିଛି। ଗାଜାର ନୁସେରାତ୍ରେ ଏକ ଅଭିଯାନ ସମୟରେ ଏହି 4 ପଣବନ୍ଦୀ ରଖାଯାଇଥିଲା। ଆତଙ୍କବାଦୀ ସଂଗଠନ ଗତବର୍ଷ ଅକ୍ଟୋବର 7 ଏକ ପର୍ବ ସମୟରେ ସେମାନଙ୍କୁ ଅପହରଣ କରିନେଇଥିଲେ। ଇସ୍ରାଏଲ୍ ପକ୍ଷରୁ ଏକ ଜଟିଳ ଅଭିଯାନ ପ୍ରକ୍ରିୟାରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦିଆଯାଇଛି। ପଣବନ୍ଦୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ସୂଚନା ମିଳିଛି। ବାଂଲାଦେଶ ଆୱାମୀ ଲିଗ୍ ରାଜନୈତିକ ଦଳର ସାଂସଦ ଅନୱାରୁଲ ଅଜିମ୍ ଅନୱାରଙ୍କ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ପୁଲିସ୍ ଆଉ ଜଣେ ପ୍ରମୁଖ ଅଭିଯୁକ୍ତକୁ ଗିରଫ କରିଛି। ଗତ ମାସରେ ସମ୍ପୃକ୍ତ ସାଂସଦ ଜଣଙ୍କର ମୃତଦେହ ପଶ୍ଚିମବଙ୍ଗର ଏକ ହୋଟେଲ୍ରୁ ମିଳିଥିଲା। ପୁଲିସ୍ ଗିରଫ କରିଥିବା ଅଭିଯୁକ୍ତ ଜଣକ ହେଉଛି ସିୟାମ ହୁସେନ ଓ ସେ ବାଂଲାଦେଶର ଭୋଲା ଜିଲ୍ଲାର ଅଧିବାସୀ। ସାଂସଦଙ୍କ ହତ୍ୟା ପରେ ହୁସେନ ନେପାଳ ପଳାୟନ କରିଥିବା ଜଣାପଡ଼ିଥିଲା। ଏହି ଘଟଣାରେ ପୁଲିସ୍ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର ଭାରତ ବାଂଲାଦେଶ ସୀମା ନିକଟରେ ଅଭିଯୁକ୍ତ ରହିଥିବା ଠାବ କରିଥିଲା। ପୂର୍ବରୁ ଏହି ହତ୍ୟା ଘଟଣାରେ ଜିହାଦ ହାଲଦାର ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଅକ୍ତରୁ କମନ ଶାହିନ ଏପର୍ଯ୍ୟନ୍ତ ଧରାପଡ଼ିନାହିଁ। ତାକୁ ଧରିବା ପାଇଁ ପୁଲିସ୍ ଇଣ୍ଟରପୋଲର ସହାୟତା ନେଇଥିବା ଜଣାପଡ଼ିଛି। ଇଦ୍ଦତ ମାମଲାରେ ଦଣ୍ଡାଦେଶ କୋହଳ କରିବା ଲାଗି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ପତ୍ନୀ ବୁସ୍ରା ବିବି ଇସ୍ଲାମାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ମାମଲାରେ କୋର୍ଟ ଦ୍ୱାରା ଦିଆଯାଇଥିବା ଦଣ୍ଡାଦେଶ ଯଥାର୍ଥ ନୁହେଁ ବୋଲି ସେ ଦର୍ଶାଇଛନ୍ତି। ସୂଚନା ଅନୁଯାୟୀ ଗତବର୍ଷ ଫେବୃୟାରୀରେ ଉଭୟ ଇମ୍ରାନ୍ ଖାନ୍ ଏବଂ ବୁସ୍ରା ବିବିଙ୍କୁ ଏକ ଟ୍ରାଏଲ୍ କୋର୍ଟ 7 ବର୍ଷ ଲେଖାଏଁ ଦଣ୍ଡାଦେଶ ଦେଇଥିଲେ। ବୁସ୍ରା ବିବିଙ୍କ ପୂର୍ବତନ ସ୍ୱାମୀ ବୁସ୍ରା ବିବିଙ୍କ ପରବର୍ତ୍ତୀ ବିବାହକୁ ବେନିୟମ ଦର୍ଶାଇ କୋର୍ଟରେ ମାମଲା ରୁଜୁ କରିଥିଲେ। ସିକ୍କିମ୍ର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂହ ତମାଙ୍ଗ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଆସନ୍ତାକାଲି ଅପରାହ୍ନ 4ଟାରେ ଗ୍ୟାଙ୍ଗଟକ୍ର ପାଲଜୋର୍ ଷ୍ଟାଡିୟମ୍ରେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚାର ମୁଖ୍ୟ ଶ୍ରୀ ତମାଙ୍ଗ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆସନ୍ତାକାଲି ଏହି ଶପଥ ଗ୍ରହଣ ସମାରୋହ ଉପଲକ୍ଷେ ଗ୍ୟାଙ୍ଗଟକ୍ ମ୍ୟୁନିସିପାଲ୍ କର୍ପୋରେସନ୍ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ। ସୂଚନାଯୋଗ୍ୟ, ଶ୍ରୀ ତମାଙ୍ଗଙ୍କ ନେତୃତ୍ୱାଧୀନ ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ସିକ୍କିମ୍ ବିଧାନସଭାର ମୋଟ 32ଟି ଆସନ ମଧ୍ୟରୁ 31ଟି ଆସନରେ ବିଜୟୀ ହୋଇଛି। ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି। ଏହି ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସଭାପତି ପବନ ଚାମ୍ଲିଙ୍ଗ୍ 2ଟି ଆସନ ଲଢ଼ି ଉଭୟ ଜାଗାରେ ପରାସ୍ତ ହୋଇଛନ୍ତି। ଛତିଶଗଡ଼ର ବସ୍ତର ଜିଲ୍ଲାରେ ଗତକାଲି ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ 6 ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପିପୁଲ୍ସ ଲିବରେସନ୍ ଗରିଲା ଆର୍ମି ପିଜିଏଲ୍ଏର ଜଣେ କମିଟି ମେମ୍ବର, ଜଣେ ଡେପୁଟି କମାଣ୍ଡର, 2 ଜଣ ସଦସ୍ୟ ଏବଂ ବାୟାନାର ଅଞ୍ଚଳର କମିଟି ସଦସ୍ୟ ଅନ୍ତର୍ଭୁକ୍ତ। ତଥ୍ୟ ସମ୍ଭଳିତ ଦସ୍ତାବିଜ୍ ଏବଂ କାଗଜପତ୍ରଗୁଡ଼ିକୁ ଦୀର୍ଘ ସମୟ ଧରି ସୁରକ୍ଷିତ ରଖିବାର ମହତ୍ୱ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଅଭିଲେଖାଗାର ଦିବସ ପାଳିତ ହେଉଛି। 2004ରେ ଅଷ୍ଟ୍ରିଆର ରାଜଧାନୀ ଭିଏନାଠାରେ ଆୟୋଜିତ ଆନ୍ତର୍ଜାତିକ ସମ୍ମିଳନୀରେ ଅନେକ ଲୋକ ଭାଗ ନେଇଥିଲେ ଏବଂ ଅଭିଲେଖାଗାର ଦିବସ ପାଳନ ଲାଗି ଶପଥ ନେଇଥିଲେ। 2007 ଜୁନ୍ 9ରେ ପ୍ରଥମ ଅଭିଲେଖାଗାର ଦିବସ ପାଳନ କରାଯାଇଥିଲା। ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି 3ଟି ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ ରାତି 8ଟାରେ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଆଜି ଗାୟାନାର ପ୍ରୋଭିନ୍ସ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଉଗାଣ୍ଡାକୁ 134 ରନ୍ରେ ପରାସ୍ତ କରିଛି। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ 36 ରନ୍ରେ ପରାସ୍ତ କରିଥିଲା। ଦେଶର ପ୍ରଧାନମନ୍ତ୍ରୀ ଭାବେ ଆଜି ସନ୍ଧ୍ୟାରେ ଶପଥ ଗ୍ରହଣ କରିବେ ଏନ୍ଡିଏ ସଂସଦୀୟ ଦଳ ନେତା ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ନୂଆଦିଲ୍ଲୀ ବାସଭବନରେ ଚାୟ ପେ ଚର୍ଚ୍ଚାରେ ଯୋଗଦେଲେ ଦଳର ବରିଷ୍ଠ ନେତା। କେନ୍ଦ୍ରରେ ନୂଆ ସରକାରଙ୍କ ଶପଥ ଗ୍ରହଣ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ହମାସ ଦ୍ୱାରା ପଣବନ୍ଦୀ ଥିବା 4 ଜଣଙ୍କୁ ମୁକ୍ତ କଲା ଇସ୍ରାଏଲ୍। ତଥ୍ୟ ସମ୍ଭଳିତ ଦସ୍ତାବିଜ୍ ସୁରକ୍ଷିତ ରଖିବା ମହତ୍ତ୍ୱ ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ଅଭିଲେଖାଗାର ଦିବସ ଏବଂ ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ଖେଳାଯିବ 3ଟି ମ୍ୟାଚ୍। ରାତି 8ଟାରେ ଭାରତ ପାକିସ୍ତାନ ମୁକାବିଲା। ସମ୍ବାଦ ଶେଷ ହେଲା।